ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଭୁବନେଶ୍ୱରଠାରେ ଚାଲିଥିବାର ବିକାଶ ମନ୍ଥନ ଏକ ଶୂନ ଗଭର୍ଣ୍ଣେନ୍ସ ଇନ୍ ଆକ୍ସନ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହତି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଗଲା 20 ମାସର ସଫଳତା ଉପସ୍ଥାପନ କରିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଇ ସମୟ ଭିତରେ ଓଡ଼ିଶାର ଅଭିବୃଦ୍ଧି ହାର 7.9% ରହିଛେ। 20 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷିତ ହୋଇଛେ। ଆଉ 109 ପ୍ରକଳ୍ପ ଥି 176,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛେ। ମୁଖ୍ୟମନ୍ତ୍ରୀ ଜଣାଇଛନ୍ ଯେ ପହିଲା ଥର ଲାଗି ରାଜ୍ୟ ବଜେଟ୍ 3 ଲକ୍ଷ କୋଟି ଟଙ୍କା ପାର କରବାର୍କେ ଯାଉଛେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଆଉ ଭିତ୍ତିଭୂମି ଉନ୍ନତି ଥି ସରକାର ଜୋର୍ ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇ ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଥି 500 ଅଧିକା ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଆଉ ଅଧିକାରୀମାନେ ଭାଗ ନେଇଥିଲେ। ଇ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରନ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଜନେଇ ଦିଆଯିବା ବୋଲି ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲାର ଶିଳ୍ପ ସହିତ କୃଷି ଆଉ ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର୍ ଦେଇଛନ୍। ଜିଲ୍ଲା ବାଣିଜ୍ୟ ଶିଳ୍ପ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ କହିଛନ୍, ରାଜ୍ୟର ଶିଳ୍ପ ସମୃଦ୍ଧିକେ ନୂଆ ସିଘେ ପହଞ୍ଚାବାର ଜିଲ୍ଲା ମୁଖିଆ ଭୂମିକା ନେଇଛି। କୁଇଲା, ଲୁହା, ଆଲୁମିନିୟମ ଆଉ ରାସାୟନିକ ଶିଳ୍ପ କ୍ଷେତ୍ରଟି ରାଜ୍ୟ ଆଉ ଦେଶକେ ସବୁନୁ ଅଧିକା ରାଜସ୍ୱ ଦେଉଛି। ଇଲାକାର ଯୁଆନ ପିଢ଼ିଙ୍କୁ ଖାଲି ଚାକିରି ପଛାଡ଼େ ନାଇଁ ଯାଇକରି ନିଜେ ୱେଲ୍ଥ କ୍ରିଏଟର ହେବାର ଲାଗି କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍। ଇ ଅବସରରେ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସାଇବର ଅପରାଧକେ ରୋକବାର ଲାଗି ଓଡ଼ିଶା ପୁଲିସ ତରଫରୁ ଅପରେସନ ସାଇବର କବଚ ଜାରି ରହିଛି। ଏ ଅଭିଯାନଟି ଏପତକ ରାଜ୍ୟ ମୋଟ 21,162 ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବାର ସହିତ 273 ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ଲାଗି ଓଡ଼ିଶା ପୁଲିସ ସବୁବେଳେ ପ୍ରତିଶ୍ରତିବଦ୍ଧ। ସାଇବର ଅପରାଧ ମୁକ୍ତ ରାଜ୍ୟ ଗଠନ ଲାଗି ଏ ଅଭିଯାନ ଆଇବା ଦିନେ ଆହୁରି କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। 2026-27 ବର୍ଷରେ ଭାରତୀୟ ସେନାର ଅଗ୍ନିପଥ ଯୋଜନା ଆଉ ନିୟମିତ କ୍ୟାଡର ନିଯୁକ୍ତି ଲାଗି ସାଧାରଣ ପ୍ରବେଶିକା ପରୀକ୍ଷା କରବାରକେ ପଞ୍ଜୀକରଣ ପ୍ରକ୍ରିୟା 13 ତାରିଖରୁ ମୂଲ ହୋଇଛି। ଏହି ପ୍ରକ୍ରିୟା 1 ଏପ୍ରିଲ୍ ତକ୍ ଚାଲବା। ଯୋଗ୍ୟ ଆଶାୟୀମାନେ www.joinindianarmy.nic.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଉ କେନ୍ଦୁଝର ଜିଲ୍ଲାର ଆଶାୟୀମାନେ ଅଏତକା ତଥ୍ୟ ଜାଣିବା ଲାଗି ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ସାଙ୍ଗେ ଯୋଗାଯୋଗ କରିପାରିବେ। ଆଇବା ଖରାଦିନେ ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସୁଥିବାର ଖରାକେ ନଜରଥି ରଖିକରି ଲୁକେ ଯେନ୍ତା କେନ୍ସି ପ୍ରକାରର ଅସୁବିଧାର ସାମ୍ନା ନାଇଁ କରନ୍, ସେଥିଲାଗି ତୟାର ରହିବାରକେ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ନାତକ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ରାଜନୀତି ପୃଷ୍ଠଭୂମିଥି ଖଡ଼ିଆଲ ଇତିହାସ ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ଆଲୋଚନାଚକ୍ରଥି ଖଡ଼ିଆଲ ରାଜନୀତି ପୃଷ୍ଠଭୂମିଥି ଖଡ଼ିଆଲ ଇତିହାସକେ ନେଇକରି ସ୍ୱାଧୀନତା ଆଘର ଆଉ ଉତ୍ତରର ପରିସ୍ଥିତି ବାବଦେ ଆଲୋଚନା କରାଯାଇଥିଲା। ଦେବଗଡ଼ ମହାବିଦ୍ୟାଳୟନ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସୁଦାମ ପରିଡ଼ାଙ୍କର ଅଧ୍ୟକ୍ଷତାରେ ହୋଇଥିବାର କାର୍ଯ୍ୟକ୍ରମଟି ଅତିଥିମାନେ ସୁସ୍ଥ ସମାଜ ଗଠନ ଲାଗି ଯୁବ ସମାଜର କର୍ତ୍ତବ୍ୟ ଆଉ ଦାୟିତ୍ୱ ବାବଦେ ଆଲୋଚନା କରିଥିଲେ। ଏ ଅବସରରେ ଦେଶର ଜରୁରୀକାଳୀନ ପରିସ୍ଥିତି ଆଉ 50 ବର୍ଷର ଗଣତନ୍ତ୍ର ଶୀର୍ଷକ ଆଲୋଚନାଚକ୍ରଥି ଜିଲ୍ଲାର ଭିନ୍ ଭିନ୍ ମହାବିଦ୍ୟାଳୟନୁ ଆସିଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଇନୁ 5 ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତର ଲାଗି ବଛାଯାଇଛି। ଓଡ଼ିଶା ଗସ୍ତଥି ଆସିଥିବାର ମହାନଦୀ ଜଳ ବିବାଦ ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଆଉ ସଦସ୍ୟମାନେ ଗଲାକାଲି ଆକାଶମାର୍ଗନୁ ମହାନଦୀର ଉପର ଆଉ ତଲମୁଡ଼େ ସର୍ଭେ କରିଛନ୍। ହୀରାକୁଦ ଜଳଭଣ୍ଡାରର ଭୌଗୋଳିକ ସ୍ଥିତି ଦେଖବାର ସହିତ ମହାନଦୀର ଉପର ମୁଡ଼େ କିଛି ଇଲାକାକେ ଯାଇକରି ଆକାଶମାର୍ଗନୁ ନିରୀକ୍ଷଣ କରିଛନ୍। ଆଇସିସି T20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ଟି ଆଜି ସଞ୍ଜର 7 ବଜେ ଭାରତ ଆଉ ୱେଷ୍ଟଇଣ୍ଡିଜ୍ ଭିତରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ର ମ୍ୟାଚ୍ ଖେଳାଯିବା। ସେନ୍ତା ଦିଲ୍ଲୀ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ର 2:00 PM ଜିମ୍ବାୱେ ଆଉ ଦକ୍ଷିଣ ଆଫ୍ରିକା ଭିତରେ ମ୍ୟାଚ୍ ଖେଳାଯିବା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଦିନର ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼ବା। ଆଇବା 7 ଦିନ ତକ୍ ପାଗ ଏନ୍ତା ଶୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। এসিনের আঞ্চলিক খবর ইন শেষ হল, আর বেলার আঞ্চলিক খবর শুনিপারবে রাতে 7 বাজিকি 2 মিনিট থি। জুহার।